ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଚାଶ ବର୍ଷ ମଧ୍ୟରେ ସିକ୍କିମ୍ ପ୍ରକୃତି ଏବଂ ପ୍ରଗତିର ମୂଳଦୁଆ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। ଆଭାସୀ ଜରିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ଶ୍ରୀ ମୋଦି। ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ବିଭିନ୍ନ ଦେଶକୁ ଅବଗତ କରାଉଛନ୍ତି ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟର୍ରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସିକ୍କିମ୍ ଏବଂ ସମ୍ପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳ ଭାରତର ବିକାଶ ଧାରାରେ ନୂତନ ଦିଗନ୍ତ ସୃଷ୍ଟି କରିଛି। ଆଜି ସିକ୍କିମ୍ର ପଚାଶ ବର୍ଷ ପ୍ରୟୋଜନମୂଳକ ପ୍ରଗତି ଏବଂ ପ୍ରକୃତି ସହିତ ବିକାଶ ସମ୍ପର୍କିତ ବିଷୟ ଉପରେ ଆଧାରିତ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ସିକ୍କିମ୍ର ବିକାଶ ଲାଗି ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ସିକ୍କିମ୍ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବାକୁ ଯାଉଛି। ଶ୍ରୀ ମୋଦି କହିଛନ୍ତି ସିଭୋକେ ରୋଙ୍ଗୋପେ ରେଳ ଲାଇନ୍ ସିକ୍କିମ୍ ସହ ଯୋଗାଯୋଗ ସ୍ଥାପନ କରିବ ଏବଂ ଗତ ଦଶ ବର୍ଷ ମଧ୍ୟରେ ହୋଇଥିବା 400 କିଲୋମିଟରରୁ ଅଧିକ ନୂଆ ଜାତୀୟ ରାଜପଥ ନିର୍ମାଣ ଏହାକୁ ସହଜ କରିବ। ଶ୍ରୀ ମୋଦି କହିଛନ୍ତି ସିକ୍କିମ୍ର ଗ୍ରାମାଞ୍ଚଳଗୁଡ଼ିକରେ 100 କିଲୋମିଟରରୁ ଅଧିକ ନୂଆ ରାସ୍ତା ନିର୍ମାଣ ହୋଇଛି ଏବଂ ଅଟଳ ସେତୁ ଯୋଗୁଁ ସିକ୍କିମ୍ ଏବଂ ଦାର୍ଜିଲିଂର ଅଭୂତପୂର୍ବ ବିକାଶ ଘଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରକୁ ଦୋହରାଇଛନ୍ତି। ସେ କହିଛନ୍ତି ଭାରତକୁ ବିକଶିତ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟ ଏବଂ ଅଞ୍ଚଳଗୁଡ଼ିକରେ ସନ୍ତୁଳିତ ବିକାଶ ଆବଶ୍ୟକ। ପ୍ରତ୍ୟେକ ରାଜ୍ୟ ଏବଂ ଅଞ୍ଚଳର ସ୍ୱତନ୍ତ୍ରତା ରହିଛି ଏବଂ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳକୁ ବିକାଶର କେନ୍ଦ୍ର ଭାବେ ଗ୍ରହଣ କରି ଆକ୍ଟ ଇଷ୍ଟ ନୀତି ଏବଂ ଆକ୍ଟ ଫାଷ୍ଟ ନୀତିକୁ ଆପଣେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଚାଶ ବର୍ଷ ତଳେ ସିକ୍କିମ୍ ନିଜ ପାଇଁ ତା'ର ଗଣତାନ୍ତ୍ରିକ ଭବିଷ୍ୟତ ସ୍ଥିର କରିଥିଲା। ଗତ ପଚାଶ ବର୍ଷ ମଧ୍ୟରେ ସିକ୍କିମ୍ ପ୍ରକୃତି ଏବଂ ପ୍ରଗତିର ମୂଳଦୁଆ ପାଲଟିଛି।
हमारा सपना है सिक्किम केवल भारत का नहीं पूरे विश्व का ग्रीन मॉडल स्टेट बने। एक ऐसा राज्य जहां के हर नागरिक के पास पक्की छत हो, एक ऐसा राज्य जहां हर घर में सोलर पावर से बिजली आए, एक ऐसा राज्य जो एग्रो स्टार्टअप टूरिज्म स्टार्टअप में नया परचम लहराए, जो ऑर्गेनिक फूड के एक्सपोर्ट में दुनिया में अपनी पहचान बनाए।
ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସିକ୍କିମ୍ର ନାମ୍ଚି ଜିଲ୍ଲାରେ 750 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ 500 ଶଯ୍ୟା ବିଶିଷ୍ଟ ଏକ ନୂତନ ଜିଲ୍ଲା ହସ୍କିଟାଲ, ଗ୍ୟାଲସିଂ ଜିଲ୍ଲାର ସାଙ୍ଗଚୋଇଲିଙ୍ଗଠାରେ ଏକ ଯାତ୍ରୀ ରୋପୱେ, ଗ୍ୟାଙ୍ଗଟକ୍ ଜିଲ୍ଲାର ସାଙ୍ଗଖୋଲାର ଅଟଳ ଅମୃତ ଉଦ୍ୟାନଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦି ଏକ ସ୍କାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି। ପରେ ଶ୍ରୀ ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଅଲିପୁରଦ୍ୱାରଠାରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କୁଚବିହାରଠାରେ ମଧ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିହାର ଗସ୍ତ କରି ପାଟନା ଏୟାରପୋର୍ଟଠାରେ ଏକ ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। ଆସନ୍ତାକାଲି ବିହାର କାର୍କାଟଠାରେ ପ୍ରଧାନମନ୍ତ୍ରୀ 48,520 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ବହୁମୁଖୀ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ କରି କାନପୁର ନଗରଠାରେ 20,900 କୋଟି ଟଙ୍କା ବ୍ୟୟରେ ଏକ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଦୁଇଦିନିଆ ସମ୍ମିଳନୀରେ କବି ସମ୍ମିଳନୀ, ଭାରତର ନାରୀବାଦୀ ସାହିତ୍ୟ, ସାହିତ୍ୟରେ ପରିବର୍ତ୍ତନ ଏବଂ ବିଶ୍ୱ ଦୃଷ୍ଟିକୋଣରେ ଭାରତୀୟ ସାହିତ୍ୟର ନୂତନ ଦିଗ୍ଦର୍ଶନ ସଂକ୍ରାନ୍ତ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। ଦେବୀ ଅହଲ୍ୟାବାଇ ହୋଲକରଙ୍କ କାହାଣୀ ସହିତ ଏହି ସମ୍ମିଳନୀ ଉଦ୍ଯାପିତ ହେବ। ସାହିତ୍ୟ ଏକାଡେମୀ ସହଯୋଗରେ ରାଷ୍ଟ୍ରପତି ଭବନରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଉଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏବଂ ଦେଶର ବିଶିଷ୍ଟ ସାହିତ୍ୟିକମାନେ ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ସହ ଜାତୀୟ ସୁରକ୍ଷା ଏଜେନ୍ସିର ଉପସଚିବ ପବନ କାପୁର ଭାରତ ଆମେରିକା କମ୍ପାକ୍ଟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। କମ୍ପାକ୍ଟ ହେଉଛି ଭାରତ ଆମେରିକା ସାମରିକ ଭାଗିଦାରିତା ଏବଂ ବ୍ୟବସାୟ ଓ ଜ୍ଞାନକୌଶଳ ସମ୍ପର୍କିତ କାର୍ଯ୍ୟକ୍ରମ। ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ଆଲୋଚନାରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଶକ୍ତି ଏବଂ କ୍ୱାଡ୍କୁ ସୁଦୃଢ଼ କରିବା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ବୈଦେଶିକ ସଚିବ ଶ୍ରୀ ମିଶ୍ରି ଆମେରିକାର ଉପସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଭାରତ ଆମେରିକା ଦ୍ୱିପାକ୍ଷିକ ବୁଝାମଣାକୁ କାର୍ଯ୍ୟକାରୀ କରିବା ଏବଂ ଉଭୟ ଦେଶ ମଧ୍ୟରେ ଭାଗିଦାରିତାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ମେକ୍ ଇନ୍ ଇଣ୍ଡିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି ଏବଂ ଅପରେସନ୍ ସିନ୍ଦୁର ସମୟରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହା ଭାରତ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆଜି ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତ ତା'ର ରଣନୀତିରେ ପରିବର୍ତ୍ତନ କରିଛି।
आतंकवाद का कारोबार चलाना कास्ट इफेक्टिव नहीं है बल्कि उसकी एक भारी कीमत अदा करनी पड़ सकती है। इसका अनुमान आज पाकिस्तान को हो चुका है। हमने आतंकवाद के खिलाफ भारत की स्ट्रेटजी और रिस्पांस दोनों को रीडिजाइन और रीडिफाइन किया है। हमने पाकिस्तान के साथ अपने एंगेजमेंट और स्कोप ऑफ डायलॉग को रीकैलिब्रेट किया है। अब जब भी बात होगी केवल आतंकवाद पर बात होगी, पीओके पर बात होगी और किसी दूसरे मुद्दे पर पाकिस्तान के साथ बात नहीं होगी।
ସେ କହିଛନ୍ତି ଭାରତ ଯଦି ଭବିଷ୍ୟତରେ ପାକିସ୍ତାନ ସହିତ କଥା ହେବ ତେବେ କେବଳ ଆତଙ୍କବାଦ ଏବଂ ପାକ୍ ଅଧିକୃତ କାଶ୍ମୀର ସମ୍ପର୍କରେ ଆଲୋଚନା କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏବେ ଅନୁଭବ କରୁଛି ଯେ ଆତଙ୍କବାଦ ବ୍ୟବସାୟ ଚଳାଇବା ସହଜ ନୁହେଁ, ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି। ସେ କହିଛନ୍ତି ଭାରତ କେବଳ ଲଢୁଆ ଯୁଦ୍ଧ ବିମାନ କିମ୍ବା କ୍ଷେପଣାସ୍ତ୍ର ତିଆରି କରୁନାହିଁ, ବରଂ ନୂଆ ଯୁଗର ଯୁଦ୍ଧ କୌଶଳ ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେଉଛି। ମେକ୍ ଇନ୍ ଇଣ୍ଡିଆ ଭାରତର ପ୍ରତ୍ୟେକଟି କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରିଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଜ୍ଞାନକୌଶଳ ପ୍ରୟୋଗ କରି ବିନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିଛି। ସେ କହିଛନ୍ତି ଏବେ ସାରା ବିଶ୍ୱରେ ଅନିଶ୍ଚିତତାର ସମୟ ଚାଲିଥିବା ବେଳେ ଭାରତ ବିଭିନ୍ନ ଅଞ୍ଚଳ, ସମ୍ପ୍ରଦାୟ ଏବଂ ଅର୍ଥନୈତିକ ଶକ୍ତି କ୍ଷେତ୍ରରେ ବିଶ୍ୱାସଭାଜନ ହୋଇପାରିଛି। ଭାରତର ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ସବୁଠାରୁ ଅଧିକ 1,46,000 କୋଟି ଟଙ୍କା ଅତିକ୍ରମ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ଏବଂ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବା ଲାଗି ଗଠିତ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରିଛନ୍ତି। ଏହି କ୍ରମରେ ବିଜେପି ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ସାଉଦି ଆରବ ଗସ୍ତ କରିଛନ୍ତି। ପ୍ରତିନିଧି ଦଳ ସାଉଦି ଆରବର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲ୍ ଜୁବେରଙ୍କୁ ସାକ୍ଷାତ କରି ଭାରତର ଆତଙ୍କବାଦ ବିରୋଧୀ ନୀତି ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସହଯୋଗ ଲୋଡ଼ିଛନ୍ତି। କୌଣସି ପ୍ରକାରର ଆତଙ୍କବାଦକୁ ସଠିକ୍ ପ୍ରମାଣ କରାଯାଇପାରିବ ନାହିଁ ବୋଲି ଭାରତୀୟ ପ୍ରତିନିଧି ଦଳ କହିଛନ୍ତି। ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଅଗ୍ରାଧିକାର ଦେଉଛି ବୋଲି ପ୍ରତିନିଧି ଦଳ ଭାରତୀୟ ପ୍ରତିପକ୍ଷଙ୍କୁ କହିଛନ୍ତି। ବୈଠକ ସମୟରେ ସାଉଦି ଆରବ ପ୍ରତିପକ୍ଷ ପହଲଗାମ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦର ବିରୋଧ ନିମନ୍ତେ ବିଶ୍ୱର ସମସ୍ତ ଦେଶ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିନିଧି ଦଳ ଗତକାଲି ରିୟାଦରେ ପହଞ୍ଚିବା ପରେ ସାଉଦି ଭାରତ ସଂସଦୀୟ ବନ୍ଧୁତ୍ୱ କମିଟି ସହ ଆଲୋଚନା କରିଥିଲେ। ଭାରତର ସାଂସଦମାନଙ୍କୁ ନେଇ ଗଠିତ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ 13ଟି ଦେଶ ଗସ୍ତ କରି ଆତଙ୍କବାଦ ବିରୋଧୀ ବାର୍ତ୍ତା ସହ ଭାରତର ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଗତକାଲି ଦେଶର 19ଟି ସ୍ଥାନରେ ଚଢ଼ଉ କରିଛି। ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶର 19ଟି ସ୍ଥାନରେ ଚଢ଼ଉ କରି ସିବିଆଇ 2ଟି ବେନିୟମ୍ କଲ୍ ସେଣ୍ଟର ଠାବ କରିବା ସହ 6 ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ କଲ୍ ସେଣ୍ଟରଗୁଡ଼ିକରୁ ଜାପାନ ଦେଶର ନାଗରିକମାନଙ୍କୁ ଲକ୍ଷ୍ୟ କରାଯାଇ ଅର୍ଥ ଆଦାୟ ନିମନ୍ତେ ଯୋଜନା କରାଯାଇଥିଲା। ମାଇକ୍ରୋସଫ୍ଟ ସଫ୍ଟୱେୟାର ସହାୟତାରେ ସମ୍ପୃକ୍ତ ନାଗରିକମାନଙ୍କୁ ସେମାନେ ବ୍ୟବହାର କରୁଥିବା ମୋବାଇଲ୍ ଓ ଲାପ୍ଟପ୍ରେ ବେନିୟମ କାର୍ଯ୍ୟ ହୋଇଥିବା ଦର୍ଶାଇ ଅର୍ଥ ଆଦାୟ କରାଯାଉଥିଲା। ସିବିଆଇ ଜାପାନ ନ୍ୟାସନାଲ୍ ପଲିସି ଏଜେନ୍ସି ଏବଂ ମାଇକ୍ରୋସଫ୍ଟ କର୍ପୋରେସନ ସହାୟତାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଠାବ କରିଛି। ଆଇପିଏଲ୍ କ୍ରିକେଟ୍ରେ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ କ୍ୱାଲିଫାୟରରେ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସ ସହ ମୁକାବିଲା କରିବ। ଆଜି ସନ୍ଧ୍ୟା 7:30ରେ ମହାରାଜା ୟଜବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ଏଲିମିନେଟର୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଆସନ୍ତା ଜୁନ୍ 1 ତାରିଖ ରବିବାର ଦିନ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ଏବଂ 3 ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। 50 ବର୍ଷ ମଧ୍ୟରେ ସିକ୍କିମ୍ ପ୍ରକୃତି ଏବଂ ପ୍ରଗତିର ମୂଳଦୁଆ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। ଆଭାସୀ ଜରିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ଶ୍ରୀ ମୋଦି। ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ବିଭିନ୍ନ ଦେଶକୁ ଅବଗତ କରାଉଛନ୍ତି ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟରରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।